आकाशवाणी संवाद पढ़ुछंती मलयरंजन मिश्र। 76वां साधारणतंत्र दिवस पालन अवसर में नूआदिल्लीर कर्तव्यपथरे जातीय पताका उत्तोलन करी सम्मिलित परेडर अभिवादन ग्रहण करिबे राष्ट्रपति। सशस्त्र बाहिनी और केन्द्रीय सशस्त्र पुलिस बलर 93 जन को प्रदान करा वीरता पुरस्कार। विभिन्न क्षेत्र में उत्कर्ष प्रतिपादन कर 149 जन पद्म पुरस्कार मनोनीत। अस्त्रविरती चुक्ति अनुजाई गाजारे बंदी थिबा 4 जन महिला इस्राएल सैनिकों को मुक्त करिछि हमास। एवं हॉकी इंडिया लीग्र महिला वर्ग आज टाइटल हासिल पई सोरमा हॉकी क्लब एवं ओडिशा वॉरियर्स मध्यरे हेब मुकाबिला। देश आज 76वां साधारणतंत्र दिवस पालन करुछि। नूआदिल्लीर कर्तव्यपथरे राष्ट्रपति द्रौपदी मुर्मू जातीय पताका उत्तोलन करि सम्मिलित परेडर अभिवादन ग्रहण करिबे। पूर्वाह्न 10:30 आरंभ होइ एहा 90 मिनिट पर्यंत चलिबो। संविधान प्रणयनर 75 वर्ष पूर्ति तथा जनभागीदारीतार निदर्शन स्वरूप स्थलसेना वायुसेना नौसेना अर्धसामरिक बाहिनी एनसीसी एवं एनएसएस तथा विभिन्न वर्गर सामरिक पुलिस बाहिनी सम्मिलित परेडरे अंशग्रहण करिछन्ति। ଭାରତର ସାଂସ୍କୃତିକ ବିବିଧତା ଏବଂ ସାମରିକ ଶକ୍ତି କର୍ତ୍ତବ୍ୟ ପଥରେ ପ୍ରଦର୍ଶନ କରାଯିବ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିଆନ୍ତୋ ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି। ଇଣ୍ଡୋନେସିଆର 160 ଜଣ ସେନାକର୍ମୀ ତଥା 190 ଜଣ ବ୍ୟାଣ୍ଡ କଣ୍ଟିଜେଣ୍ଟ ପରେଡ୍ରେ ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗରେ 31 ପ୍ରଜ୍ଞାପନ ମେଢ଼ ଆଜି ପ୍ରଦର୍ଶନ କରାଯିବ। ସ୍ୱର୍ଣ୍ଣିମ ଭାରତ ବିରାସତୋର ବିକାଶ ଶୀର୍ଷକରେ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ପ୍ରସ୍ତୁତ ହୋଇଛି। 47 ବିମାନ ଦ୍ୱାରା ଫ୍ଲାଇପୋଷ୍ଟ କାର୍ଯ୍ୟକ୍ରମ ସହ ଏହି ସମାରୋହ ସମାପନ ହେବ। ଦେଶ ଓ ସମାଜ ଗଠନରେ ଅବଦାନ ପ୍ରଦାନ କରିଥିବା ବିଭିନ୍ନ କ୍ଷେତ୍ରର ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ସମାରୋହରେ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ସରପଞ୍ଚ ହସ୍ତଶିଳ୍ପ ଏବଂ ହସ୍ତତନ୍ତ କାରିଗର ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଆଶା ଓ ଅଙ୍ଗନବାଡ଼ି କର୍ମୀ ସଡ଼କ ନିର୍ମାଣ କର୍ମୀ ଆଦି 34 ବର୍ଗର 10,000 ବ୍ୟକ୍ତି ସ୍ୱତନ୍ତ୍ର ଅତିଥି ଭାବେ ଏହି ସମାରୋହରେ ଯୋଗ ଦେଉଛନ୍ତି। ଆକାଶବାଣୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାସଳଖ ଧାରାବିବରଣୀ ପ୍ରସାରଣ କରାଯିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶହୀଦଙ୍କ ସମ୍ମାନାର୍ଥେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। 76ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳର 93 ଜଣଙ୍କୁ ବୀରତା ପୁରସ୍କାର ପାଇଁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ମରଣୋତ୍ତର ଭାବେ 11 ଜଣ ଅଛନ୍ତି। ଏହି ପୁରସ୍କାର ମଧ୍ୟରେ 14 ଶୌର୍ଯ୍ୟଚକ୍ର 2 କୀର୍ତ୍ତିଚକ୍ର 66 ସେନାପଦକ 8 ବାୟୁସେନା ପଦକ 1 ବାର୍ଟ ସେନାପଦକ ଅନ୍ତର୍ଭୁକ୍ତ। ମେଜର ରଞ୍ଜିତ ଏବଂ ନାୟକ ଦିଲୱର ଖାଁଙ୍କୁ ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିଭଳି ସଶସ୍ତ ବାହିନୀ ଏବଂ ଅନ୍ୟାନ୍ୟ ଯବାନଙ୍କ ପାଇଁ 305 ପ୍ରତିରକ୍ଷା ସମ୍ମାନ ପ୍ରଦାନ କରାଯିବ। ସେଥିରେ 30 ପରମ ବିଶିଷ୍ଟ ସେବା ପଦକ 5 ଉତ୍ତମ ଯୁଦ୍ଧ ସେବା ପଦକ 57 ଅତି ବିଶିଷ୍ଟ ସେବା ପଦକ 10 ଯୁଦ୍ଧ ସେବା ପଦକ 1 ବାର୍ଟ ସେନାପଦକ 43 ସେନାପଦକ 8 ନାଓ ସେନାପଦକ 15 ବାୟୁସେନା ପଦକ 4 ବାର୍ଟ ବିଶିଷ୍ଟ ସେବା ପଦକ ଏବଂ 132 ବିଶିଷ୍ଟ ସେବା ପଦକ ଅନ୍ତର୍ଭୁକ୍ତ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏଥିରେ 7 ପଦ୍ମବିଭୂଷଣ 19 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ରହିଛି। ପ୍ରବାସୀ ଭାରତୀୟ ବିଦେଶୀ ଆଦି ବିଭିନ୍ନ ବର୍ଗର 10 ଜଣ ଏବଂ ମରଣୋତ୍ତର ଭାବେ 13 ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବିଶିଷ୍ଟ ଲେଖକ ଏମ୍ଟି ବାସୁଦେବନ ନାୟାର ସୁଜୁକି ମୋଟର୍ସ କର୍ପୋରେସନର ପୂର୍ବତନ ଚେୟାରମ୍ୟାନ୍ ଓସାମୁ ସୁଜୁକି ଏବଂ ଗାୟିକା ସାରଦା ସିହ୍ନାଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯିବ। କଣ୍ଠଶିଳ୍ପୀ ପଙ୍କଜ ଉଦାସ ଅର୍ଥନୀତିଜ୍ଞ ବିବେକ ଦେବରେଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯିବ। ହକି ଖେଳାଳି ପିଆର୍ ଶ୍ରୀଜେଶଙ୍କୁ ପଦ୍ମଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। କ୍ରିକେଟ୍ ଖେଳାଳି ଆର୍ ଅଶ୍ୱିନୀ ଏବଂ ଫୁଟବଲ ଖେଳାଳି ଆଇଏମ୍ ବିଜୟନ୍ଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି। ଓଡ଼ିଶାରୁ ଡାକ୍ତର ଅଶୋକ କୁମାର ମହାପାତ୍ର ଅଦ୍ୱୈତ ଚରଣ ଗଡ଼ନାୟକ ଦୁର୍ଗାଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ନିଷ୍ଠା ଏବଂ କର୍ତ୍ତବ୍ୟକୁ ସମ୍ମାନିତ କରି ଦେଶ ଗର୍ବ ଅନୁଭବ କରୁଛି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷ ପ୍ରେରଣାଦାୟକ ବୋଲି ଶ୍ରୀ ମୋଦି କହିଛନ୍ତି। ଆକାଶବାଣୀରୁ। ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରେ ବନ୍ଦୀ ଥିବା ଚାରିଜଣ ମହିଳା ଇସ୍ରାଏଲ୍ ସୈନିକଙ୍କୁ ହମାସ ମୁକ୍ତ କରିଛି। ସେମାନଙ୍କୁ ଗାଜାସିଟିର ପାଲେଷ୍ଟାଇନ୍ ଛକଠାରେ ରେଡ୍କ୍ରସ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଇସ୍ରାଏଲ୍ ଏବଂ ଗାଜା ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଏହା ହେଉଛି ଦ୍ୱିତୀୟ ପ୍ରତ୍ୟର୍ପଣ। ଅସ୍ତ୍ରବିରତି ଚୁକ୍ତି ଏବଂ ଗାଜାରେ ଯୁଦ୍ଧ ସମାପ୍ତିର ଭିଭିଭୂମି ନିର୍ମାଣ କରିବ। ଅନ୍ୟପକ୍ଷରେ ଚୁକ୍ତି ଅନୁଯାୟୀ ଇସ୍ରାଏଲ୍ 200 ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିଛି। ସେଥିମଧ୍ୟରୁ 70 ଜଣ ଗତକାଲି ବସ୍ ଯୋଗେ ଇଜିପ୍ଟରେ ପହଞ୍ଚିଛନ୍ତି। ସରକାରୀ ଗଣମାଧ୍ୟମ ଅଲ୍ କ୍ୱାହେରା ଦେଇଥିବା ସୂଚନା ଅନୁଯାୟୀ ପ୍ରତ୍ୟର୍ପିତ ହୋଇଥିବା କଏଦୀଙ୍କୁ ଚିକିତ୍ସା ପାଇଁ ଇଜିପ୍ଟର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ହମାସ 6 ସପ୍ତାହ ମଧ୍ୟରେ 33 ଜଣ ଇସ୍ରାଏଲ୍ ବନ୍ଧକଙ୍କୁ ଏବଂ ପ୍ରତିବଦଳରେ ଇସ୍ରାଏଲ୍ ଶତାଧିକ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସମ୍ମାନାର୍ଥେ ଗତକାଲି ରାଷ୍ଟ୍ରପତି ଭବନରେ ଏକ ଭୋଜିସଭାର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ସୁବିୟାନ୍ତୋଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ସହ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଥିବା ନେଇ ଉଲ୍ଲେଖ କରିଥିଲେ। ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିବାରୁ ରାଷ୍ଟ୍ରପତି ମୁର୍ମୁ ଶ୍ରୀ ସୁବିୟାନ୍ତୋଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଷ୍ଟ୍ରପତି ସୁବିୟାନ୍ତୋ ଗତକାଲି ସଂସଦ ଭବନ ପରିଦର୍ଶନ କରିଛନ୍ତି। ନବନିର୍ମିତ ସଂସଦ ଭବନର ସ୍ଥାପତ୍ୟ, କଳାକୃତି, ସାଂସ୍କୃତିକ ଐତିହ୍ୟ ଏବଂ ପ୍ରତିଷ୍ଠାନ ପ୍ରତି ସେ ଗଭୀର ଆଗ୍ରହ ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ। ସଂସଦ ଭବନରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କୁ ସ୍ୱାଗତ କରିଥିଲେ। ଦେଶର ଐତିହ୍ୟ ଏବଂ ସାଂସ୍କୃତିକ ପରମ୍ପରାକୁ ଦୃଷ୍ଟିରେ ରଖି କଳାକୃତିଗୁଡ଼ିକ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ବିର୍ଲା ଶ୍ରୀ ସୁବିୟାନ୍ତୋଙ୍କୁ ଅବଗତ କରାଇଥିଲେ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ମହାକୁମ୍ଭ ମେଳାରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ଭବ୍ୟ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟ କାର୍ଯ୍ୟକ୍ରମ ଗଙ୍ଗାମଣ୍ଡପଠାରେ ଆୟୋଜିତ ହେଉଛି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଶ୍ରଦ୍ଧାଳୁ ଆଧ୍ୟାତ୍ମିକତା, ଭାରତୀୟ ସଂସ୍କୃତି ଏବଂ ଦେଶପ୍ରେମର ସମ୍ମିଳିତ ଭାବନାର ଅନୁଭବ କରିପାରିବେ। ମହାକୁମ୍ଭରେ ଗଙ୍ଗା, ଯମୁନା, ସରସ୍ୱତୀ ଏବଂ ତ୍ରିବେଣୀ ଭଳି 4 ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରୋନ୍ ଶୋର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ମହିଳା ବର୍ଗରେ ଟାଇଟଲ ହାସଲ ପାଇଁ ଆଜି ସୋରମା ହକି କ୍ଲବ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ରାଞ୍ଚିର ଜୟପାଲ ସିଂହ ହକି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 6 ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଗତକାଲି ହାଇଦ୍ରାବାଦ ତୁଫାନ୍ସ ୟୁପି ରୁଦ୍ରାସ ବିପକ୍ଷରେ ବିଜୟୀ ହୋଇଛି। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ହାଇଦ୍ରାବାଦ 3-1 ବିଜୟୀ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ଗୋନାସିକା ଦଳ ତାମିଲନାଡୁ ଡ୍ରାଗନ୍ସକୁ 4-2 ପରାସ୍ତ କରିଛି। ଆଇସିସି 19 ଏକ ମହିଳା କ୍ରିକେଟ୍ T20 ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ସୁପର 6 ପର୍ଯ୍ୟାୟର ଏହି ମ୍ୟାଚ୍ ମାଲେସିଆର କ୍ୱାଲାଲମ୍ପୁରଠାରେ ଭାରତୀୟ ସମୟ ମଧ୍ୟାହ୍ନ 12 ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟରେ ଭାରତ ସମସ୍ତ 3 ଯାକ ମ୍ୟାଚ୍ ଜିତି ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ବାଂଲାଦେଶ ଏହାର ଗ୍ରୁପ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନକୁ ସ୍ଥାନିତ ହୋଇଥିଲା। ଚେନ୍ନାଇଠାରେ ଗତକାଲି ଖେଳାଯାଇଥିବା ଭାରତ ଇଂଲଣ୍ଡ ଚଳିତ 5 T20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଚେନ୍ନାଇ ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ 2 ବିଜୟ ହାସଲ କରିଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଇଂଲଣ୍ଡ 9 ବିନିମୟରେ 165 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ସର୍ବାଧିକ 45 ରନ୍ ସଂଗ୍ରହ କରିଥିଲେ। 166 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 19 2 ବଲ୍ରେ 8 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ତିଲକ ବର୍ମା 55 ବଲ୍ରୁ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। ତିଲକ ବର୍ମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ବିଜୟ ସହ ଭାରତ ସିରିଜ୍ରେ 2-0 ଆଗୁଆ ରହିଛି। ଆସନ୍ତା 28 ଦିନ ଗୁଜରାଟର ରାଜକୋଟଠାରେ ତୃତୀୟ T20 ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 76ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି। ସଶସ୍ତ ବାହିନୀ ଓ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳର 93 ଜଣଙ୍କୁ ପ୍ରଦାନ କରାଯିବ ବୀରତା ପୁରସ୍କାର। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 149 ଜଣ ପଦ୍ମ ପୁରସ୍କାର ପାଇଁ ମନୋନୀତ। ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଗାଜାରେ ବନ୍ଦୀ ଥିବା 4 ମହିଳା ଇସ୍ରାଏଲ୍ ସୈନିକଙ୍କୁ ମୁକ୍ତ କରିଛି ହମାସ୍। ଏବଂ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଆଜି ଟାଇଟଲ ହାସଲ ପାଇଁ ସୋରମା ହକି କ୍ଲବ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।